ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ 52ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର୍ ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 କୋଟି ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। କମିଟିକୁ 7 ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ UG ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ UG ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷକରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିସିଏଏସ୍ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସ୍ସିର ୱେବ୍ସାଇଟ୍ upsc.gov.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000ରୁ ଅଧିକ ପଦବୀ ପାଇଁ 13000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ଘର, କଟ୍ ଅଫ୍ ନମ୍ଘର ଏବଂ ଉତ୍ତର ସୂଚୀ ଅପ୍ଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ଼ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087ଟି ପଦବୀ ପାଇଁ 14000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60-ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ୱଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ୱଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କରେ ତୋଇବା, ଜୈସ୍ ଏ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40-ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ମସିହାର ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ଦେ ଲା ଫୁଏନ୍ତେ କହିଛନ୍ତି କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।